ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ପାଣିର ଫୋଟକା କେଇ ଅଛି ନାହିଁ, ତଥାପି କାହିଁକି ସିଏ ତ ବୁଝେ ନା, ତଥାପି କାହିଁକି ସିଏ ତ ବୁଝେ ନା, ପ୍ରଭୁ ଏକା ତାର ପାଇ ମଣିଷ ଜୀବନ ପାଣିର ଫୋଟକା ଏଇ ଅଛି ଏଇ ସେ କାହିଁକି ବୁଝି ତ ପାରିନା, ତେବେ ସେ କାହିଁକି ବୁଝି ତ ପାରିନା, ତା ଜୀବନ ପ୍ରଭୁ ପାଇଁ ମଣିଷ ଜୀବନ ପାଣିର ଫୋଟକା ଏଇ ଅଛି ଏଇ ନା। ବଖେ ବର୍ଷଘାତ କୋରଡ଼ ପ୍ରହାର ସହିଲେ ସେ ମଥା ନଈ, ଶରୀରଟା ତାଙ୍କ କୃଷେ ଚଢ଼ିଗଲା, ପାପି ମଣି ସର ପାଇ ସେ ପାପି ମଣି କେବେ ବି ଚାହିଁନା, ସେ ପାପି ମଣିଷ କେବେ ବି ଚାହିଁନା, ସେ ପ୍ରେମ ବୁଝିବା ପାଇଁ ମଣିଷ ଜୀବନ ପାଣିର ଫୋଟକା ଏଇ ଅଛି। ତଥାପି କାହିଁକି ସିଏ ତ ବୁଝେ ନା, ତଥାପି କାହିଁକି ସିଏ ତ ବୁଝେ ନା, ପ୍ରଭୁ ଏକା ତାର ପାଇ ମଣିଷ ଜୀବନ ପାଣିର ଫୋଟକା ଅଛି
প্রিয় শ্রোতা বন্ধু আজির এই শুভ অবসরের আমার ত্রাণকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে আপনার সাক্ষ্য নিমন্তে বিশেষ ধন্যবাদ প্রভু আপনার আশীর্বাদ করতু আত্মিক জীবনে বর্ধিষ্ণু করতু হপনার যে প্রশ্ন পচারি তহির উত্তর আমি পত্র মাধ্যমে আপনার নিকটকে পঠাই সারিছু তা বোধহয় আপনার হস্তগত হয়ে সারি যদি নহে তাহলে কিছু দিন মধ্যে আপনার তাহা পাইপার কিন্তু সেই পত্রটি পাইবরে সে উত্তর আপনার কিপর লাগিলা তাহা পত্র মাধ্যমে অতিশীঘ্র লিখি জনাইবে তবে আসুন আজ আমি প্রভুঙ্কর বাক্য মধ্যকু যা প্রভু আজ তাঙ্কর বাক্য মধ্যে আমি কি শিক্ষা দেওয়া যাওছেন তাহা মনোযোগর সহ শুণবা আিক্ষা অনুযায়ী তাঙ্কর সেই বাক্য অনুযায়ী যেপরি আমাদের জীবনযাপন করে তাহলে সন্তোষ ভাজন হয়ে পার সে নিমন্তে আমি চেষ্টা করা কারণ প্রভুঙ্কর বাক্য কেবল শুণিদেলে যথেষ্ট নুহে মাত্র প্রভুঙ্কর বাক্য শুণবা সঙ্গে সঙ্গে প্রভুঙ্ নিজের জীবন সমর্পণ করা উচিত প্রভুঙ্ আমার হৃদয়ের গ্রহণ করা উচিত আক্য অনুযায়ী জীবনযাপন করা উচিত তাহলে এই কার্যক্রম শুণবা বা প্রভুঙ্কর বাক্য অধ্যয়ন করা আমার জীবন সার্থক হয়ে পার আসন্তু এই সুযোগর সদ্ব্যবহার করে যেপর আমি প্রভুঙ্কর ইচ্ছা অনুমোদিত জীবনযাপন করে পার সে নিমন্তে আমি পদক্ষেপ নেওয়া আসন্তু আজির এই কার্যক্রম মধ্যে যা পূর্ব প্রার্থনার সহ প্রভুঙ্কর বাক্যর নিকটবর্তী হওয়া আসন্তু প্রার্থনা করা পবিত্র প্রভু আজির এই সুন্দর অবসরের তুমি আমি তুম নিকটবর্তী করাইছ বলে তুমি ধন্যবাদ করুছ প্রভু তোমার বাক্য সত্য ও জীবন্ত তোমার বাক্যর মধ্যে রয়েছে বাস্তব শান্তি আনন্দ শক্তি ধৈর্য সাহস হ্যাঁ প্রভু সেই বাক্যরে যেপর আমি বিশ্বাস করি সেই বাক্য অনুযায়ী নিজের জীবনকে সমীক্ষা করি যেপর আমি তুমার নিকটবর্তী হেউ সে প্রভু তুমি আমি এক সমর্পিত জীবন প্রদান কর এক সরল বিশ্বাসর হৃদয় দিও এক বাধ্যতার জীবন প্রদান কর আজির এই কার্যক্রম মধ্য দিয়ে তুমি আমার সহ কথা কুহ আমার চঞ্চল মতকে তুমি সুস্থির কর আমার মন মধ্যে সমস্ত প্রকার অবিশ্বাস ও সন্দেহ দূর করে দিও এবং আমার প্রশ্নর উত্তর প্রভু তুমি বাক্য মধ্যে দিয়ে তুমি আমার প্রদান কর আত্মিক জীবনরে বর্ধিষ্ণু হওয়া নিমন্তে সাহায্য কর যীশু নামে মাগুছ আমেন। মোর অনুরোধ যদি আপনার পাখে নূতন নিয়ম অ সহ খোলতু ও অধ্যয়ন করতু যদি না তাহলে মন ধ্যান সহ শুণন্তু তবে আজ আমি কলসীয় দুই পর্বর প্রথম পদর আরম্ভ করে সাত পদ পর্যন্ত অধ্যয়ন করা নিমন্তে যা এই কলসীয় দুই পর্বর মুখ্য প্রসঙ্গ হচ্ছে খ্রিস্ট দার্শনিক মতবাদ প্রত্যুত্তর খ্রিস্ট আনুষ্ঠানিক বিধিবিধান প্রত্যুত্তর এই পর্বর প্রথম পনেরটি পদরে আমি দেখা যা যে খ্রিস্ট দার্শনিক মতবাদ প্রত্যুত্তর বাকি এই পর্বর অবশিষ্টাংশ দেখাই দেব যে খ্রিস্ট আনুষ্ঠানিক বিধিবিধান প্রত্যুত্তর দার্শনিক মতবাদ প্রত্যুত্তর হচ্ছে মস্তিষ্ক নিমন্তে ও আনুষ্ঠানিক বিধিবিধান প্রত্যুত্তর হচ্ছে হৃদয় নিমন্তে খ্রিস্ট বিশ্বাসী নিমন্তে এক পক্ষে বিপদ হচ্ছে দার্শনিক মতবাদ মধ্যকু বাষ্পীভূত হয়ে শেষে কেবল বাষ্প হয়ে রহিযা ব্যতীত অন্য কিছু নহেবা ও অপরপক্ষে আউ এক বিপদ হচ্ছে যে এহা এক ধারাবাহিক ঢাঞ্চারে পড়ি বরফ পাল্টি যা ও কেবল এক আনুষ্ঠানিক বিধিবিধান ব্যতীত অন্য কিছু নহেবা মাত্র প্রভু যীশুখ্রীষ্ট নিজ বিষয় নেই কহন্তি যে সে হচ্ছেন জীবনর নির্ঝর সে বাষ্প নুহন্তি কি বরফ নুহন্তি তেণুকরি আমমানে সমস্ত প্রকার দার্শনিক মতবাদ ও আনুষ্ঠানিক বিধিবিধানকু অনুকরণ করিবা বিষয়ে সাবধানতা রক্ষা করিবাকু হেব খ্রিস্ট বিশ্বাসী পক্ষে ଖ୍ରୀଷ୍ଟ ମୁଖ୍ୟ ସ୍ଥାନ ଅଧିକାର କରିବା ଉଚିତ। ତେବେ କଲସୀୟ ମଣ୍ଡଳୀ ମଧ୍ୟରେ ପାଞ୍ଚଟି ବିପଦ ଘେରି ରହିଥିଲା, ଯାହାକି ପାଉଲ ଏହି ଦୁଇ ପର୍ବରେ ସେହି ସମସ୍ତ ବିଷୟ ନେଇ ସତର୍କ କରାଇଦେବାକୁ ଚାହାନ୍ତି। ସେହିସବୁ ଭୟର ବିଷୟ ଥିଲା। ପ୍ରଥମତଃ ବାକ୍ଚାତୁରୀ ବାକ୍ୟ, ଯାହାକି ଚାରିପଦରୁ ସାତପଦ ମଧ୍ୟରେ ଆମମାନେ ଲକ୍ଷ୍ୟ କରୁ। ଦ୍ୱିତୀୟରେ ଦାର୍ଶନିକ ମତବାଦ, ଯାହାକି ଆଠପଦରୁ ତେରପଦ ମଧ୍ୟରେ ଆମେ ଲକ୍ଷ୍ୟ କରୁ। ତୃତୀୟରେ ବିଧିବିଧାନ, ଯାହାକି ଚଉଦ ପଦରୁ ସତର ପଦ ମଧ୍ୟରେ ଆମମାନେ ଲକ୍ଷ୍ୟ କରୁ। ଚତୁର୍ଥରେ ରହସ୍ୟବାଦ, ଯାହାକି ଅଠର ପଦରୁ ଉଣେଇଶ ପଦ ମଧ୍ୟରେ ଲକ୍ଷ୍ୟ କରୁ। ପଞ୍ଚମରେ ସନ୍ନ୍ୟାସ ବ୍ରତ, ଯାହାକି କୋଡ଼ିଏରୁ ତେଇଶ ପଦ ମଧ୍ୟରେ ଆମମାନେ ଲକ୍ଷ୍ୟ କରୁ। ଏହି ସମସ୍ତ ଆଜି ବି ମଧ୍ୟ ଖ୍ରୀଷ୍ଟୀୟ ମଣ୍ଡଳୀ ପ୍ରତି ଭୟର କାରଣ। ଆମେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମମାନଙ୍କର ଆତ୍ମିକ ଜୀବନ ବିଷୟ ନେଇ ବିଶେଷ ସତର୍କ ହେବା ଉଚିତ ଓ ଏହି ସମସ୍ତ ବିଷୟ ନେଇ ତଦାରଖ କରିବା ଆବଶ୍ୟକ, ବା ଏହି ସମସ୍ତ ବିପଦ ତଥା ଦୁର୍ବଳତାର ବିଷୟ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। କାରଣ ଏହି ସମସ୍ତ ଭ୍ରାନ୍ତ ଶିକ୍ଷାରେ ବା ମତବାଦରେ ପରିଚାଳିତ ହୋଇ ଆଜି ଅନେକ ପ୍ରଭୁଙ୍କର ଦାସମାନେ ବା ବିଶ୍ୱାସୀମାନେ ବିପଦରେ ଚାଲିଯାଇଛନ୍ତି। ତେବେ ପ୍ରଥମେ ଆମର ଆଲୋଚନାର ବିଷୟ ହେଉଛି ଖ୍ରୀଷ୍ଟ ଦାର୍ଶନିକ ମତବାଦ ପ୍ରତି ପ୍ରତ୍ୟୁତ୍ତର। ଏହି ପ୍ରତ୍ୟୁତ୍ତର ମସ୍ତିଷ୍କ ନିମନ୍ତେ। ତେବେ ଦେଖନ୍ତୁ ଦୁଇ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, କାରଣ ତୁମମାନଙ୍କ ଓ ଲାଓଦିକିଆର ଲୋକମାନଙ୍କ, ପୁଣି ଯେତେ ଲୋକ ମୋହର ମୁଖ ଦେଖିନାହାନ୍ତି ସେ ସମସ୍ତଙ୍କ ନିମନ୍ତେ ମୁଁ ଯେ କେତେ ପ୍ରାଣପଣ କରିଥାଏ ଏହା ତୁମେମାନେ ଜାଣ ବୋଲି ମୋହର ଇଚ୍ଛା। ଏଥିରୁ ଜଣାଯାଏ ଯେ ପାଉଲ କଲସୀ ଓ ଲାଓଦିକିଆ ନଗରକୁ ଯାଇନଥିଲେ, ମାତ୍ର ସେ ସେହି ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ, ବିଶେଷରେ ସେମାନଙ୍କର ଆତ୍ମିକ ଜୀବନ ନିମନ୍ତେ ବିଶେଷ ଚିନ୍ତିତ ତଥା ବ୍ୟଥିତ ହେଉଥିଲେ। କାରଣ ସେ କଲସୀ ଓ ଲାଓଦିକିଆ ମଣ୍ଡଳୀ ମଧ୍ୟରେ ଭୟଙ୍କର ବିପଦ ଘଟିବାର ଲକ୍ଷ୍ୟ କରିବାକୁ ପାରିଥିଲେ। ସେମାନେ ଏହି ଦୁଇଟି ବିପଦ ମଧ୍ୟରୁ ଗୋଟିକରେ ପଡ଼ିଯିବାର ସମ୍ଭାବନା ଥିଲା ଓ ଏହା ପ୍ରେରିତ ପାଉଲଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା। ଆଉ ସେହି ଦୁଇଟି ବିଷୟ ହେଲା ଦାର୍ଶନିକ ମତବାଦ କିମ୍ବା ଆନୁଷ୍ଠାନିକ ବିଧିବିଧାନ। ଆଜି ମଧ୍ୟ ସେହି ବିପଦ ବର୍ତ୍ତମାନର ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ପରିଲକ୍ଷିତ ହୁଏ। ଏଥିନିମନ୍ତେ ଆମମାନଙ୍କର ବୋଝଗ୍ରସ୍ତ ପ୍ରାର୍ଥନା ଆବଶ୍ୟକ। ଏହା ହିଁ ଲାଓଦିକିଆ ମଣ୍ଡଳୀର ଈଶଦୁଷ୍ଣ ଅବସ୍ଥାର କାରଣକୁ ପ୍ରକାଶ କରେ, ଯାହାକି ଆମେ ପ୍ରକାଶିତ ବାକ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ସେମାନେ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ପ୍ରତି ଦୃଷ୍ଟି ଦେଲେ ନାହିଁ, ମାତ୍ର ନିଜ ନିଜର ଦାର୍ଶନିକ ଚିନ୍ତାଧାରା ଅନୁଯାୟୀ ପରିଚାଳିତ ହେଲେ। କିନ୍ତୁ ଖ୍ରୀଷ୍ଟ ମନୁଷ୍ୟର ମସ୍ତିଷ୍କ ପ୍ରତି ପ୍ରତ୍ୟୁତ୍ତର ଓ ହୃଦୟ ପ୍ରତି ପ୍ରତ୍ୟୁତ୍ତର। ଖ୍ରୀଷ୍ଟ କେବଳ ମନୁଷ୍ୟ ମନରେ ଓ ହୃଦୟରେ ସ୍ଥାନ ପାଇବା ଆବଶ୍ୟକ। ତେବେ ପାଉଲ ଏଠାରେ କଲସୀ ଓ ଲାଓଦିକିଆ ଉଭୟ ମଣ୍ଡଳୀକୁ ସାମିଲ କରିବାର ଅର୍ଥ ହେଉଛି ଯେ ଏହି ଦୁଇଟି ଯାକ ନଗର ପାଖାପାଖି ହୋଇ ରହିଥିଲା ଓ ଏହି ଲାଓଦିକିଆରେ ମଧ୍ୟ ଏକ ମଣ୍ଡଳୀ ସ୍ଥାପିତ ହୋଇଥିଲା ଓ ଏହା ଏସିଆର ସପ୍ତ ମଣ୍ଡଳୀ ମଧ୍ୟରେ ଏକ ମଣ୍ଡଳୀ ଥିଲା, ଯାହାକି ଆମେ ପ୍ରକାଶିତ ବାକ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ଏହା ଏକ ଈଶ୍ୱଦୂଷ୍ଣ ମଣ୍ଡଳୀ ରୂପେ ବର୍ଣ୍ଣିତ ହୋଇଅଛି। ତେଣୁକରି ପାଉଲ ଏହି ମଣ୍ଡଳୀମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ବିଶେଷ ବୋଝଗ୍ରସ୍ତ ଥିଲେ। ଦୁଇ ପର୍ବର ଦୁଇ ପଦରେ ଲେଖା ଅଛି, ମୋହର ଉଦ୍ଦେଶ୍ୟ ଏହି ଯେପରି ସେମାନଙ୍କ ହୃଦୟ ଉତ୍ସାହିତ ହୁଏ, ପୁଣି ସେମାନେ ଜ୍ଞାନର ପୂର୍ଣ୍ଣ ନିଶ୍ଚୟତା ରୂପ ସମସ୍ତ ଧନ ପ୍ରାପ୍ତ ହେବା ନିମନ୍ତେ, ଅର୍ଥାତ୍ ଈଶ୍ୱରଙ୍କ ନିଗୁଢ ତତ୍ତ୍ୱ ଯେ ଖ୍ରୀଷ୍ଟ, ତାହାଙ୍କୁ ଜାଣିବା ନିମନ୍ତେ ପରସ୍ପର ପ୍ରେମରେ ସଂଯୁକ୍ତ ହୁଅନ୍ତି। ପାଉଲଙ୍କର ଉଦ୍ଦେଶ୍ୟ ଏହି ଯେପରି ସେମାନଙ୍କ ହୃଦୟ ଉତ୍ସାହିତ ହୁଏ। ହୃଦୟ ସମ୍ପୂର୍ଣ୍ଣ ଆନ୍ତରିକ ପୁରୁଷକୁ ଦର୍ଶାଏ। ସେ ପ୍ରାର୍ଥନା କରନ୍ତି ଯେପରି ସେମାନଙ୍କର ହୃଦୟ ସେମାନଙ୍କର ମାନବିକତା ଓ ସେମାନଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ସାନ୍ତ୍ୱନାପ୍ରାପ୍ତ ହୁଏ ବା ଉତ୍ସାହ ପ୍ରାପ୍ତ ହୁଏ, ଯେପରି ସେମାନେ ପରସ୍ପର ପ୍ରେମରେ ସଂଯୁକ୍ତ ହୁଅନ୍ତି, ଅର୍ଥାତ୍ ସେମାନେ ଯେପରି ପ୍ରେମରେ ପରସ୍ପର ସହିତ ସଂଲଗ୍ନ ହୋଇ ରୁହନ୍ତି, କାରଣ ଏହି ପ୍ରେମ ହିଁ ସେମାନଙ୍କୁ ଏକତ୍ର ଟାଣି ଆଣିବ। ମଣ୍ଡଳୀ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ଓ ମଣ୍ଡଳୀକୁ ଆତ୍ମିକ ଜୀବନରେ ଦୃଢ଼ କରିବାକୁ ହେଲେ ପ୍ରେମ ହିଁ ଏକମାତ୍ର ସିମେଣ୍ଟ ଭଳି କାର୍ଯ୍ୟ କରିବ, ଯେପରି ସେମାନେ ଜ୍ଞାନର ପୂର୍ଣ୍ଣ ନିଶ୍ଚୟତା ରୂପ ସମସ୍ତ ଧନ ପ୍ରାପ୍ତ ହୁଅନ୍ତି। ଏହାର ଅର୍ଥ ସେମାନେ ଯେପରି ଆତ୍ମିକତାର ସହିତ ପରିଚାଳିତ ହୁଅନ୍ତି, ସେମାନେ ଯେପରି ଈଶ୍ୱରଙ୍କ ନିମନ୍ତେ ପରିଚାଳିତ ହୁଅନ୍ତି, ଆତ୍ମିକ ଜ୍ଞାନରେ ପୂର୍ଣ୍ଣତା ଲାଭ କରନ୍ତି ଓ ଆତ୍ମିକ ଜୀବନରେ ସ୍ଥିର ହୋଇ ରୁହନ୍ତି ଓ ଖ୍ରୀଷ୍ଟଙ୍କୁ ବାସ୍ତବରେ ଜାଣିବାକୁ ପାରନ୍ତି। କାରଣ ସେହି ନିଗୁଢ ତତ୍ତ୍ୱ ଖ୍ରୀଷ୍ଟଙ୍କୁ ଜାଣିବା ଅର୍ଥ ସେହି ଆତ୍ମିକ ଜ୍ଞାନ ପ୍ରାପ୍ତ ହେବା ଓ ମଣ୍ଡଳୀ ସହିତ ସଂଯୁକ୍ତ ହେବା। ଯେହେତୁ ଖ୍ରୀଷ୍ଟ ମଣ୍ଡଳୀର ମସ୍ତକ ସ୍ୱରୂପ ଓ ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର, ଏହା ହିଁ ଏକ ନିଗୁଢ ତତ୍ତ୍ୱ ଯାହାକି ପୁରାତନ ନିୟମରେ ଅପ୍ରକାଶିତ ହୋଇ ରହିଥିଲା, ମାତ୍ର ନୂତନ ନିୟମରେ ପ୍ରକାଶିତ ହେଲା। ପାଉଲଙ୍କର ଉଦ୍ଦେଶ୍ୟ ଥିଲା ଯେପରି ସେମାନେ ଖ୍ରୀଷ୍ଟଙ୍କୁ ବାସ୍ତବରେ ଜାଣନ୍ତୁ ଓ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ସହିତ ପ୍ରେମରେ ସଂଯୁକ୍ତ ହୋଇ ରୁହନ୍ତୁ। ସେଥିପାଇଁ ପ୍ରଥମ କରିନ୍ଥିଓ 12 ବାରପଦରେ ସେ ଏହିପରି ପ୍ରକାଶ କରନ୍ତି, କାରଣ ଯେପରି ଶରୀର ଏକ ଆଉ ସେଥିର ଅଙ୍ଗ ପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଅନେକ ହେଲେ ହିଁ ଏକ ଶରୀର ଅଟେ, ସେହିପରି ମଧ୍ୟ ଖ୍ରୀଷ୍ଟ। ଆପଣ ଦେଖନ୍ତୁ, ଖ୍ରୀଷ୍ଟ ଯେତେବେଳେ ଏହି ଜଗତରେ ଥିଲେ ସେତେବେଳେ ତାହାଙ୍କର ଏକ ପାର୍ଥିବ ଶରୀର ଥିଲା, ଓ ଆଜି ତାହାଙ୍କର ମଧ୍ୟ ଏହି ଜଗତରେ ଏକ ଆତ୍ମିକ ଶରୀର ରହିଅଛି, ଆଉ ତାହା ହେଉଛି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ, ଆଉ ସେହି ଶରୀର ଖ୍ରୀଷ୍ଟ ବୋଲି କୁହାଯାଏ। ସେହି କାରଣରୁ ସାଉଲ ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ପ୍ରତି ତାଡ଼ନା ଘଟାଇବାକୁ ଯାଉଥିଲେ, ଯେତେବେଳେ ପ୍ରଭୁ ଯୀଶୁ ତାହାଙ୍କୁ ପ୍ରଥମଥରେ ଦର୍ଶନ ଦେଇ କହିଲେ, ହେ ସାଉଲ, ହେ ସାଉଲ, କାହିଁକି ଆମକୁ ତାଡ଼ନା କରୁଅଛ? କାରଣ ଏତଦ୍ୱାରା ସାଉଲ ଖ୍ରୀଷ୍ଟଙ୍କୁ ତାଡ଼ନା କରୁଥିଲେ, କାରଣ ମଣ୍ଡଳୀ ହେଉଛି ଖ୍ରୀଷ୍ଟ ଓ ଖ୍ରୀଷ୍ଟ ମଣ୍ଡଳୀର ମସ୍ତକ ସ୍ୱରୂପ। ଏହା ହିଁ ହେଉଛି ଈଶ୍ୱରଙ୍କ ନିଗୁଢ ତତ୍ତ୍ୱ, ଯିଏକି ଖ୍ରୀଷ୍ଟ। ପାଉଲ ମଣ୍ଡଳୀ ବିଷୟ ନେଇ ସେହି ପ୍ରଥମ କରିନ୍ଥିଓ 12:13 ଆହୁରି କହନ୍ତି, ଯେଣୁ ଆମେମାନେ ଯିହୁଦୀ ହେଉ ବା ଗ୍ରୀକ୍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ, ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛୁ। ଏହା ହିଁ ହେଉଛି ଖ୍ରୀଷ୍ଟୀୟ ଏକତା, ଓ ପବିତ୍ର ଆତ୍ମା ସେହି ଏକତାକୁ ସ୍ଥାପନ କରିଅଛନ୍ତି। ସେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କୁ ଏକ ଶରୀରରେ ସଂଯୁକ୍ତ କରନ୍ତି, ଓ ଆମେମାନେ ସେହି ଏକତାକୁ ରକ୍ଷା କରିବାକୁ ଅଛି। କିନ୍ତୁ ଦୁଃଖର ବିଷୟ, ଆଜି ମଣ୍ଡଳୀ ମଧ୍ୟରେ ସେହି ଏକତା ପରିଲକ୍ଷିତ ହୁଏ ନାହିଁ, ଯେଉଁ ଏକତା ରକ୍ଷା କରିବା ନେଇ ପାଉଲ ସେଦିନ ବୋଝଗ୍ରସ୍ତ ଥିଲେ, ବାରମ୍ବାର ନିବେଦନ କରୁଥିଲେ। 3 ଲେଖା ଅଛି, ସେହି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧି ରୂପ ସମସ୍ତ ଧନ ନିହିତ ଅଛି। ଆମେ ଯେଉଁସବୁ ବିଷୟ ଆବଶ୍ୟକ କରୁ ତାହା ଖ୍ରୀଷ୍ଟଙ୍କଠାରେ ଅଛି। ଯଦି ଆମ୍ଭେମାନେ କେବଳ ତାହା ଶିକ୍ଷା କରିପାରିବା, ତାହେଲେ ସେ ଆମମାନଙ୍କ ନିମନ୍ତେ ସମସ୍ତ ଜ୍ଞାନର ଭଣ୍ଡାର ହୋଇପାରିବେ, କାରଣ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଜ୍ଞାନ ସ୍ୱରୂପ, ଓ ତାହାଙ୍କଠାରେ ସମସ୍ତ ଜ୍ଞାନ ଓ ବୁଦ୍ଧିର ଭଣ୍ଡାର ଠୁଳ ହୋଇ ରହିଅଛି। ବାସ୍ତବରେ ଏହା କେତେ ଚମତ୍କାର ବିଷୟ! ଆମେ ଖ୍ରୀଷ୍ଟଙ୍କୁ ପାଇବା ଦ୍ୱାରା ସେହି ସମସ୍ତ ଜ୍ଞାନର ଅଧିକାରୀ ହେଉ। ବର୍ତ୍ତମାନ ପାଉଲ ବାକ୍ଚାତୁରୀ ବାକ୍ୟଗୁଡ଼ିକର ତ୍ରୁଟି ବିଷୟ ନେଇ କିଛି ଆଲୋଚନା କରିବାକୁ ଯାଉଅଛନ୍ତି। 4 ଲେଖା ଅଛି, କେହି ଯେପରି ତୁମ୍ଭମାନଙ୍କୁ ବାକ୍ଚାତୁରୀ ଦ୍ୱାରା ନ ଭୁଲାଏ, ସେଥିନିମନ୍ତେ ମୁଁ ଏହା କହୁଅଛି। ଦେଖନ୍ତୁ, ପାଉଲ ଦାର୍ଶନିକ ମତବାଦ ଓ ବାକ୍ଚାତୁରୀ ବାକ୍ୟ ଉପରେ କିଛି କହିବାକୁ ଯାଉଅଛନ୍ତି। ଦାର୍ଶନିକ ଚିନ୍ତାଧାରା ଓ ମନସ୍ତତ୍ତ୍ୱ, ଏହି ଦୁଇଟି ଯାକ ବିଷୟ ବାଇବଲର ପ୍ରତିବଦଳରେ ସ୍ଥାନ ଗ୍ରହଣ କରିଅଛି, ଓ ଏହି ଚିନ୍ତାଧାରାରେ ଆଜି ଅନେକ ପ୍ରଭାବିତ ହୋଇ ସତ୍ୟପଥରୁ ବିଚ୍ୟୁତ ହୋଇଅଛନ୍ତି। ସେମାନେ ବାଇବଲ ମଧ୍ୟରେ ନିହିତ ହୋଇ ରହିଥିବା ସତ୍ୟତାକୁ ଜାଣିବା ନିମନ୍ତେ ବା ଗ୍ରହଣ କରିବା ନିମନ୍ତେ ଚେଷ୍ଟା କରନ୍ତି ନାହିଁ, କି ସେହି ବାକ୍ୟ ବିଷୟରେ ବିଶେଷ କିଛି ଜାଣନ୍ତି ନାହିଁ। ତାହା ହିଁ ହେଉଛି ବର୍ତ୍ତମାନ ଏକ ମହାନ ସମସ୍ୟା। ଲୋକେ ଈଶ୍ୱରଙ୍କ ବାକ୍ୟରେ ମନୋନିବେଶ ନ କରି ମନୁଷ୍ୟମାନଙ୍କର ଦାର୍ଶନିକ ଚିନ୍ତାଧାରା ଓ ଭ୍ରାନ୍ତ ଶିକ୍ଷାରେ ପରିଚାଳିତ ହୁଅନ୍ତି। ତାହା ହିଁ ଲାଓଦିକିଆ ଓ କଲସୀ ମଣ୍ଡଳୀ ପ୍ରତି ଏକ ବିପଦଜନକ ଥିଲା। ମୁଁ ଭାବୁଛି ତାହା ହିଁ କଲସୀରେ ଥିବା ମଣ୍ଡଳୀକୁ ମୃତକଳ୍ପ କରିଦେଇଥିଲା, ଓ ଏହା ସେହି ଏସିଆ ମାଇନରର ସପ୍ତ ମଣ୍ଡଳୀ ମଧ୍ୟରୁ ଲାଓଦିକିଆ ମଣ୍ଡଳୀକୁ ସବୁଠାରୁ ଦୁର୍ବଳ କରିଦେଇଥିଲା। ଏହା ଆତ୍ମିକ ଜୀବନରେ ସବୁଠାରୁ କଦର୍ଯ୍ୟ ଅବସ୍ଥାରେ ଥିଲା, ମାତ୍ର ତଥାପି ଲୋକମାନେ ଭାବୁଥିଲେ ଯେ ସେମାନେ ଅତି ଉତ୍ତମ ଅବସ୍ଥାରେ ଅଛନ୍ତି। ଏହି ନଗରଗୁଡ଼ିକ ଅତି ଧନଶାଳୀ ଥିଲେ। ସେମାନେ ସେମାନଙ୍କର ଧନ, ସମ୍ଭ୍ରମ ଓ ପ୍ରତିପତ୍ତି ନେଇ ଗର୍ବ କରୁଥିଲେ, ଏପରିକି ସେମାନଙ୍କର ଜ୍ଞାନକୁ ନେଇ ନିଜକୁ ଅତି ଗର୍ବ ଅନୁଭବ କରୁଥିଲେ। ମାତ୍ର ସେମାନେ ସେମାନଙ୍କର ବାସ୍ତବ ଆତ୍ମିକ ଜୀବନ ପ୍ରତି ଅନ୍ଧ ଥିଲେ। ସେମାନଙ୍କର ଆତ୍ମିକ ଜ୍ଞାନର ଅଭାବ ଥିଲା। ପାଉଲ କହନ୍ତି, କେହି ଯେପରି ତୁମମାନଙ୍କୁ ବାକ୍ଚାତୁରୀ ଦ୍ୱାରା ନ ଭୁଲାଏ, କେହି ଯେପରି ତୁମମାନଙ୍କୁ ତାହାର ମିଠା କଥାରେ ବା ଛଳନାଯୁକ୍ତ ବାକ୍ୟରେ ବା କଥାର ଚାତୁରୀ ଦ୍ୱାରା ନ ଭୁଲାଏ। ଆଜି ମଧ୍ୟ ମଣ୍ଡଳୀମାନଙ୍କରେ ଏପରି ବାକ୍ୟ ପ୍ରଚାରକମାନେ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର ଉପରେ ବିଶେଷ ଗୁରୁତ୍ୱ ନ ଦେଇ ସେମାନଙ୍କ ନିଜକୁ ବିଶେଷରେ ପ୍ରତିଷ୍ଠିତ କରାନ୍ତି ଓ ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାହାନ୍ତି ଓ ନିଜର ବାକ୍ପଟୁତା ଦ୍ୱାରା ଓ ଚତୁର ବାକ୍ୟ ଦ୍ୱାରା ଲୋକମାନଙ୍କ ମନକୁ ହରଣ କରିନିଅନ୍ତି ଓ ସେହି ଲୋକମାନେ ମଧ୍ୟ ସେହି ପ୍ରଚାରକଙ୍କର ମନଭୁଲା କଥାରେ ଭୁଲିଯାଇ ଆନନ୍ଦ ଅନୁଭବ କରନ୍ତି ଓ ତହିଁରେ ମଜିଯାଆନ୍ତି କିନ୍ତୁ ଈଶ୍ୱରଙ୍କ ବାକ୍ୟକୁ ଉପେକ୍ଷା କରନ୍ତି ଏପରିକି ସେମାନେ ଈଶ୍ୱରଙ୍କ ବାକ୍ୟ ଉପରେ ଗୁରୁତ୍ୱ ନ ଦେଇ ମନୁଷ୍ୟମାନଙ୍କ କଥା ଉପରେ ଓ ମନୁଷ୍ୟମାନଙ୍କ ଉପରେ ଗୁରୁତ୍ୱ ଦିଅନ୍ତି ଓ ସେମାନଙ୍କୁ ଅନୁକରଣ କରନ୍ତି। ଦୁଇ ପର୍ବର ପାଞ୍ଚ ପଦରେ ଲେଖା ଅଛି, କାରଣ ଯଦ୍ୟପି ମୁଁ ଶରୀରରେ ଅନୁପସ୍ଥିତ ତଥାପି ମୁଁ ଆତ୍ମାରେ ତୁମମାନଙ୍କ ସହିତ ଥାଇ ତୁମମାନଙ୍କର ସୁଗଠନ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଦୃଢ଼ତା ଦେଖି ଆନନ୍ଦ କରୁଅଛି। ଏହି ସମୟରେ ପାଉଲଙ୍କ ନିକଟକୁ ଯେଉଁ ବାକ୍ୟ ଫେରିଆସିଥିଲା ତାହା ଥିଲା ଯେ ଏହି କଲସୀ ମଣ୍ଡଳୀ ପ୍ରଭୁଙ୍କଠାରେ ଦୃଢ଼ ରୂପେ ଛିଡ଼ା ହୋଇଅଛନ୍ତି। ପାଉଲ କହନ୍ତି, ତୁମ୍ଭମାନଙ୍କର ସୁଗଠନ ଦେଖି। ଏହି ସୁଗଠନର ଅର୍ଥ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହେବା। ତାହା ହିଁ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀରେ ପରିଲକ୍ଷିତ ହେବା ଉଚିତ। ମାତ୍ର ଦୁଃଖର ବିଷୟ, ବର୍ତ୍ତମାନର ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ପରସ୍ପର ସହିତ କାନ୍ଧ ମିଳାଇ ଛିଡ଼ା ହେବା ପରିବର୍ତ୍ତେ, ଅର୍ଥାତ୍ ପରସ୍ପରକୁ ଉତ୍ସାହ ତଥା ସାହସ ଓ ସାହାଯ୍ୟ କରିବା ପରିବର୍ତ୍ତେ, ଜଣେ ଅନ୍ୟ ଜଣଙ୍କର ଦୁର୍ବଳତାର ସୁଯୋଗ ନେଇ ନିଜର ସ୍ୱାର୍ଥ ହାସଲ କରିବାକୁ ଚାହେଁ ଓ ଅନ୍ୟକୁ ତୁଚ୍ଛ କରେ ଓ ତାହାର ସର୍ବନାଶ ଘଟାଏ। କାର୍ଯ୍ୟରେ ନହେଲେ ମଧ୍ୟ କଥାରେ ଅଥବା ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ତାହାର କ୍ଷତି ଘଟାଇଥାଏ। ସେଥିପାଇଁ ଆଜି ଅନେକ ଖ୍ରୀଷ୍ଟୀୟ ମଣ୍ଡଳୀ ଆତ୍ମିକ ଜୀବନରେ ବିକଳାଙ୍ଗ। ସେମାନଙ୍କର ଆତ୍ମିକ ଜୀବନରେ ଅଭିବୃଦ୍ଧି ଘଟିପାରେ ନାହିଁ, ସେମାନଙ୍କ ମଧ୍ୟରେ ଏକତା ପରିଲକ୍ଷିତ ହୁଏ ନାହିଁ, କେବଳ ଦଳଭେଦ ଓ ମତଭେଦ ପରିଲକ୍ଷିତ ହୁଏ। ଏହାର କାରଣ ହେଉଛି କେହି କାହା ସହିତ ହାତ ମିଳାଇବାକୁ ବା କାନ୍ଧକୁ କାନ୍ଧ ମିଳାଇବାକୁ ଚାହାନ୍ତି ନାହିଁ। ସେମାନେ ନିଜର ଜ୍ଞାନ, ଶିକ୍ଷାଗତ ଯୋଗ୍ୟତା, ପଦବୀ, ପରିବାରର ଆଭିଜାତ୍ୟ, ଆତ୍ମଧାର୍ମିକତାକୁ ସ୍ଥାନ ଦେଇ ଏହି ପ୍ରକାର ଏକ ଉଚ୍ଚ ନୀଚର ଭେଦଭାବ ସୃଷ୍ଟି କରିଥାନ୍ତି। ଆଉ ଫଳତଃ ମଣ୍ଡଳୀ ଆତ୍ମିକ ଜୀବନରେ ଏକ ପୂର୍ଣ୍ଣାଙ୍ଗ ମଣ୍ଡଳୀରେ ପରିଣତ ହୋଇପାରେ ନାହିଁ। ଏହାର ଅନେକ ଦୁର୍ବଳତା ପରିଲକ୍ଷିତ ହୁଏ ଓ ଶେଷରେ ଏହାର ଅଧୋଗତି ହୋଇଥାଏ। ଲେଖା ଅଛି, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଦୃଢ଼ତା ଦେଖି ଆନନ୍ଦ କରୁଅଛି। କଲସୀୟ ମଣ୍ଡଳୀ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ଅତୀବ ଦୃଢ଼ ଥିଲେ, ତେଣୁ ପାଉଲ ସେମାନଙ୍କୁ ଜଣାଇଦେବାକୁ ଚାହିଁଥିଲେ ଯେ ସେମାନେ ଯେପରି ବିଶ୍ୱାସରେ ଦୁର୍ବଳ ନ ହୋଇ ଲୋକମାନଙ୍କର ବାକ୍ଚାତୁରୀର ଶିକାର ନ ହୁଅନ୍ତି ଅଥବା ଖ୍ରୀଷ୍ଟଙ୍କଠାରୁ ଦୂରେଇ ନ ଯାଆନ୍ତି। ପାଉଲ ଏହି ଚିନ୍ତାଧାରାକୁ ଦୃଷ୍ଟି ଆଗରେ ରଖି କରିନ୍ଥୀୟ ମଣ୍ଡଳୀ ନିକଟକୁ ଏହିପରି ଲେଖନ୍ତି, ଅତେବ ହେ ମୋହର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ। ଏହାପରେ ଦୁଇ ପର୍ବର ଛଅ ପଦରେ ଲେଖା ଅଛି, ଅତଏବ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ବୋଲି ଯେପରି ଗ୍ରହଣ କରିଅଛ, ତଦନୁସାରେ ତାହାଙ୍କ ସହଭାଗିତାରେ ଆଚରଣ କର। ଉଦ୍ଧାର ପାଇବାର ଓ ଖ୍ରୀଷ୍ଟ ବିଶ୍ୱାସୀରେ ପରିଣତ ହେବାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଖ୍ରୀଷ୍ଟଙ୍କୁ ପ୍ରାପ୍ତ ହେବା ବା ଖ୍ରୀଷ୍ଟଙ୍କୁ ଗ୍ରହଣ କରି ତାହାଙ୍କର ସ୍ୱଭାବ ଧାରଣ କରିବା, ତାହାଙ୍କ ସହ ସହଭାଗିତା ସ୍ଥାପନ କରି ଏକ ଖ୍ରୀଷ୍ଟ କୈନ୍ଦ୍ରିକ ଜୀବନଯାପନ କରିବା, ଖ୍ରୀଷ୍ଟଙ୍କୁ ମୁଖ୍ୟ ସ୍ଥାନ ଦେବା, ଖ୍ରୀଷ୍ଟଙ୍କୁ ମହିମାନିତ୍ୱ କରିବା, ତାହାଙ୍କ ସହଭାଗିତାରେ ଆଚରଣ କର। ଆପଣ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଅଛନ୍ତି, ତାହେଲେ ତାହାଙ୍କ ସହିତ ଚାଲନ୍ତୁ, ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅନ୍ତୁ, ଜୀବନର ପ୍ରତି ଅବସ୍ଥାରେ ଓ ପ୍ରତ୍ୟେକ କ୍ଷେତ୍ରରେ ତାହାଙ୍କୁ ସାଥିରେ ଲୋଡ଼ନ୍ତୁ। ଆପଣ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ, ବିଦ୍ୟାଳୟର କୋଠରୀ ମଧ୍ୟରେ, ପଥ ମଧ୍ୟରେ, ପ୍ରତ୍ୟେକ କ୍ଷେତ୍ରରେ ତାହାଙ୍କୁ ସାଙ୍ଗରେ ନିଅନ୍ତୁ ଓ ତାହାଙ୍କର ଇଚ୍ଛାକୁ ପ୍ରାଧାନ୍ୟ ଦିଅନ୍ତୁ। ତାହେଲେ ଆପଣ କେବେ ହେଲେ ତାହାଙ୍କଠାରୁ ଦୂରେଇ ଯାଇପାରିବେ ନାହିଁ କି ତାହାଙ୍କର ଇଚ୍ଛା ବିରୁଦ୍ଧ କାର୍ଯ୍ୟ କରିପାରିବେ ନାହିଁ, ମାତ୍ର ତାହାଙ୍କ ସହ ଏକ ସଂଯୁକ୍ତ ଜୀବନଯାପନ କରିପାରିବେ ଓ ଏକ ସଫଳତାର ପଥରେ ଅଗ୍ରସର ହୋଇପାରିବେ। କାରଣ ବାସ୍ତବ ଖ୍ରୀଷ୍ଟୀୟ ଜୀବନ ହେଉଛି ଖ୍ରୀଷ୍ଟଙ୍କ ସହିତ ଜୀବନ, ଖ୍ରୀଷ୍ଟଙ୍କ ସହ ସହଭାଗିତାରେ ଜୀବନ। ପ୍ରଭୁ ଯୀଶୁ ମଧ୍ୟ କହନ୍ତି, ମୋ ବିନା ତୁମ୍ଭେମାନେ କିଛି କରିପାର ନାହିଁ। ତେଣୁ ଆମର ଦୈନନ୍ଦିନ ଜୀବନରେ ଆମେ ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ ଜୀବନଯାପନ କରିବା ଆବଶ୍ୟକ। ତାହା ନହେଲେ ଆମମାନେ ଖ୍ରୀଷ୍ଟଙ୍କ ନିମନ୍ତେ ଫଳ ଧାରଣ କରିପାରିବା ନାହିଁ, ସେହି ଆତ୍ମାଙ୍କ ଫଳ ଧାରଣ କରିପାରିବା ନାହିଁ। ସାତପଦରେ ଲେଖା ଅଛି, ତାହାଙ୍କଠାରେ ବଦ୍ଧମୂଳ ଓ ଗୁନ୍ଥା ହୋଇ ପ୍ରାପ୍ତ ଶିକ୍ଷା ଅନୁସାରେ ବିଶ୍ୱାସରେ ନିଷ୍ଠାବାନ ହୋଇ ଅଧିକ ଅଧିକ ଧନ୍ୟବାଦ ଦିଅ। ବଦ୍ଧମୂଳର ଅର୍ଥ ଏକ ବୃକ୍ଷ ପରି ଦୃଢ଼ ରୂପେ ଛିଡ଼ା ହେବା ଓ ଏକ ବୃକ୍ଷ ଜୀବନ୍ତ ବିଷୟ। ଆମମାନେ ମଧ୍ୟ ଏକ ଗୃହ ପରି ନିର୍ମିତ ହେବା ଆବଶ୍ୟକ। ଏକ ଗୃହ ଜୀବନ୍ତ ବିଷୟ ନୁହେଁ, ମାତ୍ର ଏହା ଏକ ଦୃଢ଼ ଭିତ୍ତିମୂଳ ଆବଶ୍ୟକ କରେ। ପାଉଲ ଏଫିସି ପତ୍ରରେ ପ୍ରକାଶ କରନ୍ତି ଯେ ସେହି ଭିତ୍ତିମୂଳ ପ୍ରଭୁ ଯୀଶୁଖ୍ରୀଷ୍ଟ। ତେଣୁ ପ୍ରିୟ ବନ୍ଧୁ, ଖ୍ରୀଷ୍ଟଙ୍କୁ ଗ୍ରହଣ କରି ଆମେ ତାହାଙ୍କଠାରେ ଚାଲିବା ଆବଶ୍ୟକ। କିନ୍ତୁ କ'ଣ କରିବା ଦ୍ୱାରା? ତାହାଙ୍କ ସହିତ ବଦ୍ଧମୂଳ ହୋଇ ବୃକ୍ଷ ରୂପେ ତାହାଙ୍କଠାରୁ ଆମର ଜୀବନ ଗ୍ରହଣ କରି ଓ ତାହାଙ୍କଠାରେ ଗୁନ୍ଥା ହୋଇ ଅର୍ଥାତ୍ ସଂଯୁକ୍ତ ହୋଇ ଓ ତାହାଙ୍କଠାରେ ବିଶ୍ୱାସ କରି ଏକ ଖ୍ରୀଷ୍ଟୀୟ ଜୀବନଯାପନ କରିବା ଆବଶ୍ୟକ। କାରଣ ଆମମାନଙ୍କର ବିଶ୍ୱାସ ଖ୍ରୀଷ୍ଟଙ୍କୁ ଧରି ରଖେ ଓ ଆମେମାନେ ଖ୍ରୀଷ୍ଟଙ୍କ ଦ୍ୱାରା ଶକ୍ତିପ୍ରାପ୍ତ ହୋଇଥାଉ ଓ ଏକ ବାସ୍ତବ ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇଥାଉ। ତେଣୁ ଆସୁ, ମନୁଷ୍ୟମାନଙ୍କର ଭ୍ରାନ୍ତ ଶିକ୍ଷା ବା ଚାତୁରାଇରେ ପରିଚାଳିତ ନ ହୋଇ ବା ମନୁଷ୍ୟମାନଙ୍କର କାଳ୍ପନିକ ଚିନ୍ତାଧାରାରେ ବା ଶିକ୍ଷାରେ ପରିଚାଳିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରି ଓ ତାହାଙ୍କ ସହ ସଂଯୁକ୍ତ ଜୀବନଯାପନ କରି ଏକ ଆଦର୍ଶ ଖ୍ରୀଷ୍ଟୀୟ ନାଗରିକ ଭାବେ ଖ୍ରୀଷ୍ଟଙ୍କର ଆଦର୍ଶକୁ ପ୍ରତିଫଳିତ କରିବା ସଙ୍ଗେ ସଙ୍ଗେ ମଣ୍ଡଳୀର ମସ୍ତକ ଯେ ଖ୍ରୀଷ୍ଟ, ତାହାଙ୍କର ଗୌରବ ଓ ମହିମା ପ୍ରକାଶ କରିବା ନିମନ୍ତେ ଚେଷ୍ଟା କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହିପରି ଏକ ବାସ୍ତବ ଖ୍ରୀଷ୍ଟ କୈନ୍ଦ୍ରିକ ଜୀବନଯାପନ କରିବା ନିମନ୍ତେ ଶକ୍ତି ଦିଅନ୍ତୁ।
শ্রোতা এই কার্যক্রম শুনিথিবারু আপনকু অশেষ ধন্যবাদ। এই কার্যক্রম আপনকু কিপরি লাগিলা ও কেউ বিষয়টি আপনকু হৃদয়কু অধিক স্পর্শ করেছে তাহা লেখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকু জানান্তু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, ODIA TTB @radio882.com। তবে আজি পাই এইখানে রাখুছু, নমস্কার।